ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର, ପହିଲା ମୁଖ୍ୟ ଖବର। ସାରା ରାଜ୍ୟ ଆଜି ପାଳିତ ହୋଇଛି ଉତ୍କଳ ଦିବସ। ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ। ଓଡ଼ିଶା ପୁଲିସ୍ର 99ତମ ପ୍ରତିଷ୍ଠା ଦିବସ ଅବସରରେ 108 ଜଣ ପୁଲିସ୍ ଅଧିକାରୀଙ୍କୁ ଦିଆଯାଇଛି ଡିଜିପି ଡିସ୍କ। ସାଧାରଣ ନିର୍ବାଚନ ଭୋଟର ପରିଚୟ ପତ୍ର ନାଇଥିଲେ ଆଧାର କାର୍ଡ ବାଗିର 12ଟା ପ୍ରମାଣପତ୍ର ଭିତରୁ କେନ୍ସିଟା ଗୋଟେ ଦେଖିକରି ଦେଇହେବା ଭୋଟ। ଆଉ ଗ୍ରୀଷ୍ମ ପ୍ରବାହକେ ନଜରଟି ରଖିକରି ସକାଳ 7 ରୁ 11:30 ବଜେ ତ ଖୋଲା ରହିବା ଅଙ୍ଗନବାଡ଼ି କେନ୍ଦ୍ର। ଏଥର ପୁରା ଖବର। ରାଜ୍ୟ ଆଜି ଉତ୍କଳ ଦିବସ ପାଳିତ ହେଉଛି। 1936 ମସିହା ଏପ୍ରିଲ ମାସ ରାଜିର ଦିନେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା। ପୃଥିବୀର 20ଟା ସମୃଦ୍ଧ ଭାଷା ଭିତରୁ ଓଡ଼ିଆ ଭାଷା ଗୋଟିଏ। ଓଡ଼ିଆ ଭାଷା ତାର କଳା, ସଂସ୍କୃତି, ଐତିହ୍ୟ ଆର୍ ଭାସ୍କର୍ଯ୍ୟ ତି ପୁରୀ ରହିଥିବାର ଇତିହାସକେ ନେଇକରି ପୃଥିବୀ ନାଁ କରିଛି। ଉତ୍କଳ ଦିବସ ପାଳନ ଅବସରରେ ଓଡ଼ିଶାବାସୀ ଆର୍ ଦେଶ ବିଦେଶରୁ ରହୁଥିବା ଓଡ଼ିଆମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛ। ଓଡ଼ିଶା ତାର ପ୍ରାକୃତିକ ସମ୍ପଦ ଆର୍ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଲାଗି ସୁପରିଚିତ ବୋଲି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାଟି କହିଛ। ଓଡ଼ିଶା ଲୋକ, ରାଜ୍ୟ ଆର୍ ଦେଶର ଉନ୍ନତି ବଡ଼ ଅବଦାନ ରହିଛେ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମଟି କହିଛନ୍ ଯେ ରାଷ୍ଟ୍ରର ପ୍ରଗତିଟି ଓଡ଼ିଶାର ଉଲ୍ଲେଖନୀୟ ଯୋଗଦାନ ରହିଛି। ଆଜିର ଦିନ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଆଉ କର୍ମତତ୍ପର ଲୋକମାନଙ୍କର ବି ସେ ମନେ ପକାଶି। ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଆର୍ଥିକ ଅଭିନନ୍ଦନ ଜଣାଇଛନ୍। ଓଡ଼ିଶାକେ ଗୋଟିଏ ସମୃଦ୍ଧ ଆଉ ବିକଶିତ ରାଜ୍ୟ କରବାର ଲାଗି ଆଜିର ଦିନେ ସମସ୍ତେ ସଂକଳ୍ପବଦ୍ଧ ହେବାର୍କେ ରାଜ୍ୟପାଳ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ତାର ଗରିମାମୟ ଇତିହାସ ସବୁ କ୍ଷେତ୍ରଟି ଲେଖୁଛି। ଫି ଓଡ଼ିଆଙ୍କର ପ୍ରତିବଦ୍ଧତା ଓଡ଼ିଶା ସମୃଦ୍ଧ ହୋଇଛି। ରୂପାନ୍ତରଣ ଇ ଯୁଗେ ସାଙ୍ଗେ ତାଲ ଦେଇକରି ବିକଶିତ ଓଡ଼ିଶା ଗଠନ କରବାରଟା ହେଉଛି ଓଡ଼ିଆଙ୍କର ସଫଳତା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାଟି କହିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବାର୍ତ୍ତାଟି ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନକେ ସୁରକ୍ଷିତ ରଖବାର ସହିତ ସଂସ୍କୃତିକେ ଅତ୍କାନୁ ଅତ୍କା ଉନ୍ନତି କରବାର ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍। ଭୁବନେଶ୍ୱରର ଜୟଦେବ ଭବନଠାରେ ଆଜି ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ କରାଯାଇଛି। ସେନ୍ତା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଓଡ଼ିଶା ଦିବସ ଉପରେ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହି ଫଟୋଚିତ୍ର ପ୍ରଦର୍ଶନୀ 2 ଦିନ ତକ ଖୋଲା ରହିବ। ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା, ସଦର ମହକୁମା ଓ ଭିନ୍ ଭିନ୍ ଜାଗାନ ଆଦର୍ଶ ଆଚରଣ ବିଧି ଭିତରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଥିବା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ସମାରୋହଟି ଓଡ଼ିଶାର ବରପୁତ୍ରମାନଙ୍କର ଫଟୋଚିତ୍ରଟି ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲାପାଳ ଅକ୍ଷୟ ସୁନୀଲଙ୍କ ଅଧ୍ୟକ୍ଷତାରେ ହୋଇଥିବାର ସମାରୋହଟି ମହାନଗର ନିଗମ କମିଶନର ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସହିତ ଅଲଗା ସିଆଂଶୁ ଜନମାନେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାନ ହୋଇଥିବାର ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅବସରରେ ସହରର ଭିନ୍ ଭିନ୍ ଜାଗନ ଥିବାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଇତାର ଉତ୍ତରୁ ସଂସ୍କୃତି ଭବନଠାରେ ହୋଇଥିବା ସମାରୋହଟି ଜିଲ୍ଲାପାଳ ସମେଶ କୁମାର ଉପାଧ୍ୟାୟ ଯୋଗ ଦେଇକରି ଉଦ୍ବୋଧନ ଦେଇଥିଲେ। ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ଓଡ଼ିଶା ଦିବସ ସମାରୋହଟି ଜିଲ୍ଲାପାଳ ଆଦିତ୍ୟ କୁମାର ଗୋୟଲ, ଅଧ୍ୟାପିକା ସଂଘ ମିତ୍ରା ମିଶ୍ର ଯୋଗ ଦେଇକରି ଓଡ଼ିଶା ପ୍ରଦେଶର ଗଠନ ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ଭୋର୍ନୁ ଜିଲ୍ଲାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଥିଲା। ସେନ୍ଦ୍ରା ସୋନପୁରନୁ ହୋଇଥିବା ଜିଲ୍ଲାସ୍ତରୀୟ ସମାରୋହଟି ଜିଲ୍ଲାପାଳ ଅନ୍ୟା ଦାସ, ଆରକ୍ଷୀ ଅଧୀକ୍ଷକ ୟଶ ପ୍ରତାପ ଶ୍ରୀମାଲ, ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ବ୍ୟୋମକେଶ ଦାସ ଯୋଗ ଦେଇକରି ଓଡ଼ିଶା ପ୍ରଦେଶ ଗଠନର ପୂର୍ବସୂରୀମାନଙ୍କର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜିଲ୍ଲାପାଳ ଲାବୁଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତା ଦେଇ ଝାରସୁଗୁଡ଼ାନୁ ହୋଇଥିବା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ସମାରୋହଟି ସ୍ୱତନ୍ତ୍ର ଓଡ଼ିଶା ଦିବସ ଗଠନର ପୁରୋଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ସମାରୋହଟି ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ମଞ୍ଜନ ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଡନ୍ସେନା ପ୍ରମୁଖ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ନବୀଲ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ଆଉ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ଭିଲ୍ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ନୂଆଦିଲ୍ଲୀର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସୋଫାଲି ବି ଶରଣ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତୀୟ ସୂଚନା ସେବା 1990 ବେଜ୍ର ଅଧିକାରୀ ଶ୍ରୀମତୀ ଶରଣ ଇତା ଆଗରୁ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆଉ ଭାରତୀୟ ନିର୍ବାଚନ ଆୟୋଗର ମୁଖପାତ୍ର ଭାବେ କାମ କରିଛନ୍ତି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଓଡ଼ିଶା ପୁଲିସର 99ତମ ପ୍ରତିଷ୍ଠା ଦିବସ ଅବସରରେ ପୁଲିସ ସେବାଥି ଉଲ୍ଲେଖନୀୟ କାମ କରିଥିବା ଅଧିକାରୀମାନଙ୍କୁ 2023-24 ବଛର ଲାଗି ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ଡିଜିପି ଡିସ୍କ ଦିଆଯାଇଛି। ଆଜି ଭୁବନେଶ୍ୱର ହୋଇଥିବାର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି 108 ପୁଲିସ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ଇ ପଦକ ଦେଇଛନ୍। ସେମାନଙ୍କର ଭିତରେ ଅତିରିକ୍ତ ଡିଜି ରାଜେଶ କୁମାର, ଡିଆଇଜି ନୀତି ଶେଖର, ମୟୂରଭଞ୍ଜ ଏସ୍ପି ଏସ୍ ସୁଶ୍ରୀ, ବୌଦ୍ଧ ଏସ୍ପି ରାଜପ୍ରସାଦ, ଜଗତସିଂହପୁର ଏସ୍ପି ରାହୁଲ ପିଆର, ରାଉରକେଲା ଭିଜିଲାନ୍ସ ଏସ୍ପି ଦେବନାରାୟଣ ଦାସ, କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଅଛନ୍। ରାଜ୍ୟର ସବୁ ଜିଲ୍ଲାର ସଦର ମହକୁମାନ ଆଜି ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ତରୀୟ ହୋଇଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଟି ରାଜ୍ୟପାଳ ଆଉ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ାଯାଇଥିଲା। ସମ୍ବଲପୁର ରିଜର୍ଭ ପୁଲିସ ପଡ଼ିଆନ ହୋଇଥିବା ଓଡ଼ିଶା ପୁଲିସର ପ୍ରତିଷ୍ଠା ଦିବସ ସମାରୋହଟି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଭିନ୍ ଭିନ୍ କ୍ଷେତ୍ରଟି କୃତିତ୍ୱ ହାସଲ କରିଥିବା ପୁଲିସ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିଜର୍ଭ ପୁଲିସ ପଡ଼ିଆନ ହୋଇଥିବା ପୁଲିସ ପ୍ରତିଷ୍ଠା ଦିବସ ସମାରୋହଟି ଏସ୍ପି ଅଭିଳାଷ ଜି ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାର ଭଲ କାମ କରିଥିବା 5 ଜଣ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଝାରସୁଗୁଡ଼ାର ଦ୍ୱିତୀୟ ସଶସ୍ତ ବାହିନୀ ପ୍ୟାରେଡ୍ ପଡ଼ିଆଥି ପୁଲିସ ପ୍ରତିଷ୍ଠା ପାଳିତ ହୋଇଯାଇଛି। ବରଗଡ଼ଠାରେ ହୋଇଥିବାର ପୁଲିସ ପ୍ରତିଷ୍ଠା ଦିବସ ସମାରୋହଟି ଏସ୍ପି ପ୍ରହ୍ଲାଦ ସହାୟ ମୀନା ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାର 5 ଜଣ ପୁଲିସ କର୍ମଚାରୀଙ୍କୁ ଭଲ କାମ ଲାଗି ସମ୍ମାନିତ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ରିଜର୍ଭ ପୁଲିସ ପଡ଼ିଆନ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏସ୍ପି ରାଘବେନ୍ଦ୍ର ଗୁଣ୍ଡାଲି ରେଡ୍ଡି ପୁଲିସ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲା ପୁଲିସ ତରଫ ଭିଲ୍ ରିଜର୍ଭ ପୁଲିସ ପଡ଼ିଆନ ହୋଇଥିବା ପୁଲିସ ପ୍ରତିଷ୍ଠା ଦିବସ ସମାରୋହଟି ଏସ୍ପି ଅନୁପମା ଜେମ୍ସ ଯୋଗ ଦେଇକରି ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାମ କରିଥିବା ପୁଲିସ କର୍ମଚାରୀମାନଙ୍କୁ ମାନପତ୍ର ଦେଇକରି ସମ୍ମାନିତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପୁଲିସ 5 ନମ୍ଘର ଆଇଆର୍ବି ବାଟାଲିୟନ୍ ତରଫ ବାଲାସିଙ୍ଗା ଆଇଆର୍ବି ବାଟାଲିୟନ୍ ପଡ଼ିଆନ ପୁଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଅତିରିକ୍ତ ଏସ୍ପି ମାରିୟନ୍ସ ମିଞ୍ଚ ଏଥି ଯୋଗ ଦେଇକରି ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟ ଗଲା ମାର୍ଚ୍ଚ ମାସ ମୋଟ ଦ୍ରବ୍ୟ ଓ ସେବା କର ଜିଏସ୍ଟି ବାବଦେ 5,109,33,00,000 ଆଦାୟ ହୋଇଛି। ରାଜ୍ୟ ବାଣିଜ୍ୟ କର ଆର୍ ଜିଏସ୍ଟି କମିଶନରେଟ୍ ତରଫରୁ ମିଳିଥିବା ସୂଚନା ଅନୁସାରେ 2023 ମାର୍ଚ୍ଚ ମାସ 4,749,02,00,000 ଜିଏସ୍ଟି ଆଦାୟ ହୋଇଥିଲା। ଏ ବଛର ମାର୍ଚ୍ଚ ମାସର ଜିଏସ୍ଟି ସଂଗ୍ରହ ଗଲା ବଛର ମାର୍ଚ୍ଚ ମାସରୁ 7.59% ବଢ଼ିଛି। ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକାଥି ନାଁ ପଞ୍ଜୀକରଣ ହୋଇଥିଲେ ଭୋଟରମାନେ ଭୋଟ୍ ଗ୍ରହଣ କେନ୍ଦ୍ର ଭୋଟ୍ ପରିଚୟ ପତ୍ର ଦେଖିକରି ଭୋଟ୍ ଦେଇପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ସେ କହିଛନ୍ତି ଯେ ଯଦି ଭୋଟର ପରିଚୟ ପତ୍ର ନାହିଁ ଦେଖିପାରିବେ ବେଲେ ଆଧାର କାର୍ଡ, ମନରେଗା କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ ବାଗିର 12 ପ୍ରମାଣପତ୍ର ଭିତରୁ ଯେନ୍ କେନ୍ସି ଗୋଟିଏ ପ୍ରମାଣପତ୍ର ଦେଖିକରି ଭିଲ୍ ଭୋଟରମାନେ ଭୋଟ୍ ଦେଇପାରିବେ। ସେନ୍ତା ଭୋଟର ପରିଚୟ ପତ୍ର ମୁଦ୍ରଣଗତ ଭୁଲ୍ ଥିଲେ ଭିଲ୍ ସେଟା ଗ୍ରହଣୀୟ ହେବା ବୋଲି ନିର୍ବାଚନ ଆୟୋଗଙ୍କ ତରଫ ଜାରି ହୋଇଥିବା ନିର୍ଦ୍ଦେଶନାମାତି କୁହାଯାଇଛି। ଇନୁ ଜନି ଦେଇଯାଇପାରେ ଯେ ମତଦାନ ହାର ବଢ଼ାବାର କି ଆର୍ ଭୋଟରମାନଙ୍କୁ ସଚେତନ କରିବାର ଲାଗି ଭୋଟ୍ର 5 ଦିନ ଆଗରୁ ଭୋଟରମାନଙ୍କୁ ମତଦାନ କେନ୍ଦ୍ର ତାରିଖ ଆର୍ ସମୟ ବିଷୟ ଭୋଟର ସୂଚନା ସ୍ଲିପ୍ ଦିଆଯିବା ଏ ବାବଦେ ନିର୍ବାଚନ କମିଶନଙ୍କ ତରଫ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ବଛର ଗ୍ରୀଷ୍ମ ପ୍ରବାହକେ ନଜରଟି ରଖିକରି ରାଜ୍ୟ ଅଙ୍ଗନବାଡ଼ି କେନ୍ଦ୍ରର କାମ ସମୟ ସକାଳ 7:30 ରୁ 11:30 ତକ ଧାରିଜ କରାଯାଇଛି। ଏ ବାବଦେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫ ମାର୍ଗଦର୍ଶିକା ଜାରି କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ସଫା ପିଇବାର ପାନ୍ ସହିତ ବହୁତ ପରିମାଣର ଓଆର୍ଏସ୍ ପ୍ୟାକେଟ୍ ରଖବାରକେ କୁହାଯାଇଛି। ଇନୁ ଜନି ଦେଇଯାଇପାରେ ଯେ ରାଜ୍ୟ ଲଗାତାର ବଢ଼ୁଥିବା ତାପମାତ୍ରାକେ ନଜରଟି ରଖିକରି ଆଗୁଆ ପ୍ରସ୍ତୁତି ଆଉ ପଦକ୍ଷେପ ନେବାର ଲାଗି ରାଜ୍ୟ ସରକାରଙ୍କ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥର ଛଡ଼ା ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ରଖିକରି ଗ୍ରୀଷ୍ମ ପ୍ରବାହର ପ୍ରତିକାର ଓ ମୁକାବିଲା କରିବାର ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତରଫ ଭିନ୍ ଭିନ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଆବାକାଲୁ ଦିନର ଆଉ ରାତିର ତାତି 5 ଡିଗ୍ରୀ ତକ ବଢ଼ବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଜଳବାୟୁତି ଆର୍ଦ୍ରତା 50% ରହିବାର ଲାଗି ରାତି ବିଲ୍ ଅସହ୍ୟ ଗରମ ଆର୍ ଗୁଲଗୁଲି ହେବା। ସାରା ରାଜ୍ୟ ଆଜି ପାଳିତ ହେଉଛି ଉତ୍କଳ ଦିବସ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ। ଓଡ଼ିଶା ପୁଲିସର 99ତମ ପ୍ରତିଷ୍ଠା ଦିବସ ଅବସରରେ 108 ଜଣ ପୁଲିସ ଅଧିକାରୀଙ୍କୁ ଦିଆଯାଇଛି ଡିଜିପି ଡିସ୍କ। ସାଧାରଣ ନିର୍ବାଚନ ଭୋଟର ପରିଚୟ ପତ୍ର ନାଇଥିଲେ ଆଧାର କାର୍ଡ ବାଗିରେ 12 ପ୍ରମାଣପତ୍ର ଭିତରୁ କେନ୍ସିଟା ଗୋଟେ ଦେଖିକରି ଦେଇହେବା ଭୋଟ୍। ଆଉ ଗ୍ରୀଷ୍ମ ପ୍ରବାହକେ ନଜରଟି ରଖିକରି ସକାଳ 7:00 ରୁ 11:30 ତକ ଖୋଲା ରହିବ ଅଙ୍ଗନବାଡ଼ି କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଶେଷ ହେଲା।